ହେଲୋ, ମୋ ନାଁ ହଉଛି ଅଙ୍ଗଦ ରିଗଲ, ସରଣାପଲ୍ଲୀ ବାସିନ୍ଦା ଅଟେ। ଆଜ୍ଞା, ଆମେ ଏଠି ରହୁଛୁ, କିନ୍ତୁ ବହୁତ ଦୁଃଖର ବିଷୟ, ସମସ୍ତଙ୍କର ଲାଟ୍ରିନ୍ ଅଛି, କିନ୍ତୁ ଲାଟ୍ରିନ୍ ସଫା କରିବା ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। କାରଣ ବହୁତ ପପୁଲେସନ, ଯେହେତୁ ଘର ଗୁଡାକ ବେଶୀ ଅଛି, ଗଳିକନ୍ଦି ଅଛି, ଆଉ ଗାଡି ସଫା କରିବା, ଗାଡି ଆସିଲେ ମଧ୍ୟ ସଫା ହେଇପାରୁନାହିଁ ବା ଗାଡିଟା ଯାଇପାରୁନାହିଁ, ଲମ୍ବା ପାଇପ୍ ମଧ୍ୟ ରହୁଛି, ସେଇଥିପାଇଁ ସଫା ମଧ୍ୟ ହେଇପାରୁନାହିଁ। ତ ସେଇଥିପାଇଁ ପ୍ରତ୍ୟେକ ଘରେ ଗୋଟେ ଏଟା ଗୋଟେ ସମସ୍ୟା ରହିଯାଇଛି। ଆଉ ଦ୍ୱିତୀୟରେ ବର୍ଷା ପାଣି ମଧ୍ୟ ଯିବାର କୌଣସି ସୁଯୋଗ ନାହିଁ। ବର୍ଷା ଦିନରେ ଘର ଗୁଡାକ ବୁଡି ଯାଉଛି, ଘର ଭିତର ମାନଙ୍କରେ ପାଣି ପଶି ଯାଉଛି, ଆଉ ଏହାର ସମାଧାନ ପାଇଁ ଆପଣମାନେ ଟିକେ ଚିନ୍ତା କରନ୍ତୁ।
ଆଜ୍ଞା।